ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 88 ଆସନ ନିମନ୍ତେ ଅପ୍ରେଲ 26 ତାରିଖରେ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ଆସାମ, ବିହାର, ଛତିଶଗଡ଼, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ବ୍ୟତୀତ ମଣିପୁରର ଗୋଟିଏ ଆସନ ରହିଛି। ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲର ଗତକାଲି ଶେଷ ଦିନ ଥିଲା। ଏହି ପର୍ଯ୍ୟାୟରେ 17 ରାଜ୍ୟ ଓ 4 କେନ୍ଦ୍ରଶାସିତ ଅଞ୍ଚଳର 102 ଲୋକସଭା ଆସନ ପାଇଁ ଆସନ୍ତା ମାସ 19 ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟି ରଖି ରାଜ୍ୟସ୍ତରୀୟ ପ୍ରବର୍ତ୍ତନ କମିଟିର ଏକ ସମନ୍ୱୟ ବୈଠକ ଗତକାଲି ଭୁବନେଶ୍ୱର ଲୋକସଭା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ି ପାଳନ କରାଯିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ବ୍ୟବସ୍ଥାରେ ରହିଥିବା ଯାଞ୍ଚ ଓ ଚଢ଼ଉ ଉପରେ ଶ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ। ଆନ୍ତଃରାଜ୍ୟ ସୀମାରେ ପୁଲିସ୍ ଚେକ୍ପୋଷ୍ଟ, ଅବକାରୀ ଚେକ୍ପୋଷ୍ଟ, ଜଙ୍ଗଲ ବିଭାଗ ଚେକ୍ପୋଷ୍ଟ ଭଳି ସ୍ଥାନଗୁଡ଼ିକରେ କଡ଼ା ନଜର ରଖିବା ସହିତ ବେଆଇନ ନଗଦ ଟଙ୍କା କାରବାର ଉପରେ ଦୃଷ୍ଟି ରଖିବା ପାଇଁ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ସରକାରୀ ସ୍କୁଲ୍ମାନଙ୍କରେ ପିଏମ୍ଶ୍ରୀ ସ୍କୁଲ୍ ଯୋଜନା ଲାଗୁ କରିବା ପାଇଁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ ଶିକ୍ଷା ମନ୍ତ୍ରଣାଳୟ ସହିତ ରାଜ୍ୟ ସରକାର ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ। ଗଣଶିକ୍ଷା ବିଭାଗ ପକ୍ଷରୁ ବୁଝାମଣା ସ୍ୱାକ୍ଷରିତ ହେବା ପରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ସ୍କୁଲ୍ମାନଙ୍କରେ ପିଏମ୍ଶ୍ରୀ ସ୍କୁଲ୍ ଯୋଜନା ଲାଗୁ କରାଯିବ। ସାଧାରଣ ନିର୍ବାଚନରେ ଗଣମାଧ୍ୟମ ପ୍ରତିନିଧିଙ୍କ ସୁବିଧା ପାଇଁ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ସୁବିଧା ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଗଣମାଧ୍ୟମ ପ୍ରତିନିଧିମାନେ ପୋର୍ଟାଲ ଉପଲବ୍ଧ ସୂଚନାକୁ ସେମାନଙ୍କ ଲେଖାରେ ବ୍ୟବହାର କରିପାରିବେ। ଜାତୀୟ ଏବଂ ରାଜ୍ୟସ୍ତରୀୟ ନିର୍ବାଚନ ଅଧିକାରୀଙ୍କ ବିଷୟରେ ସୂଚନା ଓ ଯୋଗାଯୋଗ କରିବା ପାଇଁ ଏହି ପୋର୍ଟାଲରେ ତଥ୍ୟ ଉପଲବ୍ଧ ହେଉଛି। ଏହାବ୍ୟତୀତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଏବଂ ଏ ସମ୍ପର୍କିତ ସଦ୍ୟତମ ସୂଚନା ସୁବିଧା ପୋର୍ଟାଲରେ ଉପଲବ୍ଧ ହେଉଛି। ଆସନ୍ତା ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ଶେଷ କରିବା ପାଇଁ ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ଓ ମୈଦଲପୁରରେ ପୋଲିସ୍ ଓ ସିଆର୍ପିଏଫ୍ ଯବାନମାନେ ମିଳିତ ଫ୍ଲାଗ୍ମାର୍ଚ୍ଚ କରିଛନ୍ତି। ଆସନ୍ତା ମଇ ମାସ 13 ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ୍ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ଅପରାଧ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହି ଫ୍ଲାଗ୍ମାର୍ଚ୍ଚ କରାଯାଇଛି। ଚଳିତ ସାଧାରଣ ନିର୍ବାଚନରେ ସୁବିଧା ଆପ୍ର ବ୍ୟବହାର ନିମନ୍ତେ ପ୍ରଶାସନିକ ସ୍ତରରେ ପ୍ରାର୍ଥୀ ଏବଂ ଦଳୀୟ ପ୍ରତିନିଧିମାନଙ୍କୁ ଅବଗତ କରାଯାଉଛି। ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଏହି ସଂକ୍ରାନ୍ତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ନୋଡାଲ ଅଧିକାରୀମାନଙ୍କୁ ଏହି ଆପ୍ ବ୍ୟବହାର ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯାଇଛି। ନାମାଙ୍କନ ପତ୍ର, ସତ୍ୟପାଠ, ର୍ୟାଲି ଏବଂ ସଭାସମିତି ପାଇଁ ଏହି ଆପ୍ ମାଧ୍ୟମରେ ରାଜନୈତିକ ପ୍ରତିନିଧିମାନେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ବାଲେଶ୍ୱର ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ ମେଡିକାଲ ବୋର୍ଡ ଦ୍ୱାରା 366 ଜଣ ପୋଲିଂ ଅଧିକାରୀଙ୍କ ଡାକ୍ତରୀ ପରୀକ୍ଷା କରାଯିବ। ଅଧିକାରୀଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୂର୍ବାହ୍ନ 11:30 ସମୟରେ ଡାକ୍ତରୀ ପରୀକ୍ଷା କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। 2026-27 ମସିହା ସୁଦ୍ଧା ଦେଶର ନିବେଶ ହାର ମୋଟ ଘରୋଇ ଉତ୍ପାଦ ଜିଡିପି ବୃଦ୍ଧି ପାଇ 36.2% ପହଞ୍ଚିବ ବୋଲି ଅନ୍ତର୍ଜାତୀୟ ସଂସ୍ଥା ମୋର୍ଗାନ ଷ୍ଟାନେଲ ରିପୋର୍ଟରେ କହିଛି। ଗତ ଆର୍ଥିକ ବର୍ଷ 2022-23 ଦେଶର ନିବେଶ ହାର ମୋଟ ଘରୋଇ ଉତ୍ପାଦ 32.2% ଥିଲା। ପୁଞ୍ଜିଗତ ବ୍ୟୟ ଉପରେ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଥିବାରୁ ମହାମାରୀ ଉପରେ ଆର୍ଥିକ ସୁଧାର ଆଣିବା ପାଇଁ ଭାରତ ସକ୍ଷମ ହୋଇଛି ବୋଲି ଚଳିତ ବର୍ଷ ବଜେଟ୍ରେ 2024-25 ଆର୍ଥିକ ବର୍ଷ ପାଇଁ ବ୍ୟୟ 11% ବୃଦ୍ଧି କରି 11,11,00,000 ଟଙ୍କା କରିବାକୁ ପ୍ରସ୍ତାବ ରଖାଯାଇଛି। ପାଗ ଶୁଖିଲା ରହୁଥିବାରୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା 2-3°C ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ସମୟ ମଧ୍ୟରେ କାଳବୈଶାଖୀର ସମ୍ଭାବନା ଥିବାରୁ ରାଜ୍ୟର କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାରେ ଆଜି କାଳବୈଶାଖୀର ସମ୍ଭାବନା ଅଛି। ବୌଦ୍ଧରେ ଗତକାଲି ସର୍ବାଧିକ ତାପମାତ୍ରା 38.5°C ଥିଲା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32ରେ।